ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରମାଗତ ଚତୁର୍ଥ ଦିନ ପାଇଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ, ଦିନକ ପାଇଁ ଲୋକସଭା ଓ ରାଜ୍ୟସଭା ମୁଲତବୀ। ଜାମ୍ମୁ କାଶ୍ମୀରରେ 7 ଜଣ ଫେରାର ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ। ଶ୍ରୀଲଙ୍କାରେ ଲଘୁଚାପ ପ୍ରଭାବରେ 12 ମୃତ, 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ଏବଂ 2025 ଚମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ହେବ ନିଷ୍ପତ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ନରେ ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଓ ନିରୀକ୍ଷକମାନଙ୍କ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସିଆର୍ପିଏଫ୍, ର, ଏନ୍ଏସ୍ଜି, ଗୁଇନ୍ଦା ସଂସ୍ଥା ଓ ଏସ୍ପିଜିର ମୁଖ୍ୟମାନେ ଯୋଗଦେବେ। ସମ୍ମିଳନୀରେ ଆଭ୍ୟନ୍ତରୀଣ ନିରାପତ୍ତା, ନୂତନ ଅପରାଧିକ ଆଇନ, ଉପକୂଳ ସୁରକ୍ଷା, ସାଇବର ଅପରାଧ, ମାଓ ବିପଦ ଏବଂ କୃତ୍ରିମ ବୁଦ୍ଧିମତା ଓ ଡ୍ରୋନ୍ ଭଳି ଜ୍ଞାନକୌଶଳ ବ୍ୟବହାର କରି ସୃଷ୍ଟି ହେଉଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋଚନା ହେବ। ଆତଙ୍କବାଦ ମୁକାବିଲା ରଣନୀତି ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି। ସମ୍ମିଳନୀରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ୍ ପଦକ ପ୍ରଦାନ କରାଯିବ। ସମ୍ମିଳନୀରେ ଆସନ୍ତାକାଲି ଓ ପରଦିନ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ମୁକ୍ତ ଏବଂ ଅନୌପଚାରିକ ଆଲୋଚନାକୁ ସ୍ୱାଗତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗଭୀର ଆଗ୍ରହ ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଏହି ସମ୍ମିଳନୀରେ ବରିଷ୍ଠ ପୁଲିସ୍ ଅଧିକାରୀ ଏବଂ ସୁରକ୍ଷା ପ୍ରଶାସକମାନଙ୍କୁ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଏବଂ ଆଭ୍ୟନ୍ତରୀଣ ନିରାପତ୍ତା ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ମଞ୍ଚ ପ୍ରଦାନ କରାଯାଇଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁଁ ଲୋକସଭା ଓ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ଓ ଅନ୍ୟ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସ୍ଲୋଗାନ ଦେଇଥିଲେ। ବିରୋଧୀ ସଦସ୍ୟଙ୍କ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରି ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ବାଚସ୍ପତି ଅନୁରୋଧ କରିଥିଲେ। ସମଗ୍ର ଦେଶ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ଓ ଏହା ଗଣତନ୍ତ୍ରରେ ଉପଯୁକ୍ତ ନୁହେଁ ବୋଲି ବାଚସ୍ପତି କହିବା ସହ ଦିନକ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପୂର୍ବରୁ ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସାଂସଦମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳକୁ ସୁରୁଖୁରୁରେ ଚାଲିବାକୁ ସହଯୋଗ କରିବା ଲାଗି ନିବେଦନ କରିବା ସତ୍ତ୍ୱେ ହଟ୍ଟଗୋଳ ଜାରି ରହିଥିଲା, ଫଳରେ ସେ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ପ୍ରଥମେ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ଅଭିଯୋଗ ନେଇ ବିରୋଧୀ ଦଳ ସଦସ୍ୟମାନେ ମୁଲତବୀ ନୋଟିସ୍ ଦେଇଥିଲେ। ତେବେ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ ନିୟମ 267କୁ ଅସ୍ତ୍ର କରାଯାଉଛି ବୋଲି କହିଥିଲେ। ସେ କ୍ରମାଗତ ଅଚଳାବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ସଦସ୍ୟମାନଙ୍କ ଏଭଳି କାର୍ଯ୍ୟକଳାପ ଲୋକାଭିମୁଖୀ ନୁହେଁ। ହଟ୍ଟଗୋଳ ମଧ୍ୟରେ ଶ୍ରୀ ଧଙ୍କଡ଼ ରାଜ୍ୟସଭାକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ଆସନ୍ତା ମାସ 2 ତାରିଖରେ ଉଭୟ ଗୃହର ପୁଣି ବୈଠକ ବସିବ ବୋଲି ଜଣାପଡ଼ିଛି। ଭଗବାନ ବିର୍ସା ମୁଣ୍ଡାଙ୍କ ବଂଶଧର ମଙ୍ଗଳ ମୁଣ୍ଡାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ମଙ୍ଗଳ ମୁଣ୍ଡାଙ୍କ ବିୟୋଗ କେବଳ ତାଙ୍କ ପରିବାର ପାଇଁ ନୁହେଁ, ବରଂ ଝାଡ଼ଖଣ୍ଡର ଆଦିବାସୀ ସମ୍ପ୍ରଦାୟ ପାଇଁ ଏକ ଅପୂରଣୀୟ କ୍ଷତି। ଦିଲ୍ଲୀରେ ବୃଦ୍ଧି ପାଉଥିବା ଅପରାଧ ସମ୍ପର୍କରେ ଅଭିଯୋଗ କରି ଆଜି ଆମ୍ ଆଦମୀ ପାର୍ଟିର ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦଳୀୟ ନେତା ସଞ୍ଜୟ ସିଂ ଗଣମାଧ୍ୟମକୁ କହିଛନ୍ତି ଦିଲ୍ଲୀରେ ଅପରାଧ ରୋକିବା ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଅନ୍ୟପକ୍ଷରେ ପଞ୍ଜାବର କଂଗ୍ରେସ ସାଂସଦମାନେ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଭାରତୀୟ ଖାଦ୍ୟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟରେ ଫସଲ କ୍ରୟ କରୁନାହିଁ, ଫଳରେ ଚାଷୀମାନଙ୍କୁ ଏମ୍ଏସ୍ପିଠାରୁ କମ୍ ମୂଲ୍ୟରେ ଫସଲ ବିକ୍ରି କରିବାକୁ ପଡ଼ୁଛି। ପଞ୍ଜାବର କୃଷକମାନଙ୍କ ପ୍ରତି ଅନ୍ୟାୟ ହେଉଥିବା ଅଭିଯୋଗ କରି ପଞ୍ଜାବ କଂଗ୍ରେସ ମୁଖ୍ୟ ତଥା ସାଂସଦ ରାଜା ୱାରିଙ୍ଗ ଏହି ଘଟଣାରେ କେନ୍ଦ୍ର ସରକାର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ଦାବି କରିଛନ୍ତି। ଜମ୍ମୁ କାଶ୍ମୀରରେ କିସ୍ତୱାର ଜିଲ୍ଲା ପୁଲିସ୍ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନରୁ ସକ୍ରିୟ ଥିବା 7 ଜଣ ଫେରାର ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ କରିଛି। ଆମ ଆକାଶବାଣୀ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି, ସେମାନଙ୍କ ସମ୍ପତ୍ତି ଜବତ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ଏବଂ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ୱଷ୍ଟ ତଥ୍ୟ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବରୁ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀର ଏବଂ ପାକିସ୍ତାନରୁ ସକ୍ରିୟ ଥିବା କିସ୍ତୱାରର 36 ଜଣ ଆତଙ୍କବାଦୀଙ୍କୁ ଡୋଡାସ୍ଥିତ ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟ ପଳାତକ ଘୋଷଣା କରିଥିଲେ। ଆଇନଗତ ପ୍ରକ୍ରିୟାରେ 7 ଜଣ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ ପାଇଁ ଚିହ୍ନଟ କରାଯାଇଥିଲା। ଏନ୍ଆଇଏ ସ୍ୱତନ୍ତ୍ର ଅଦାଲତ ସମ୍ପତ୍ତି ଜବରଦଖଲ ଲାଗି ନିର୍ଦ୍ଦେଶନାମା ଜାରି କରିଥିଲେ। ଜବତ ସମ୍ପତ୍ତିଗୁଡ଼ିକୁ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଫେରାର ଥିବା ଅବଶିଷ୍ଟ 29 ଜଣ ଆତଙ୍କବାଦୀଙ୍କ ସମ୍ପତ୍ତି ମଧ୍ୟ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ସେହି ସମ୍ପତ୍ତିଗୁଡ଼ିକୁ ଜବରଦଖଲ କରାଯିବ ବୋଲି ଜମ୍ମୁ କାଶ୍ମୀର ପୁଲିସ୍ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପର୍ଯ୍ୟଟନ ଦ୍ୱାରା ଅନେକଙ୍କ ଜୀବନରେ ସମୃଦ୍ଧି ଆସିବାର ସମ୍ଭାବନା ରହିଛି। ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଦେଶର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ 40ଟି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେ କହିଛନ୍ତି, ଏହି ପ୍ରୟାସ ଦ୍ୱାରା ଅଧିକରୁ ଅଧିକ ଲୋକ ଭାରତର ଅତୁଳନୀୟ ପର୍ଯ୍ୟଟନ ଚମତ୍କାରିତା ଅନୁଭବ କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଖୁବ୍ ଶୀଘ୍ର ଅଣ୍ଡର ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପାଠ୍ୟକ୍ରମର ଅବଧି ହ୍ରାସ କରିବା କିମ୍ବା ବୃଦ୍ଧି କରିବା ବିକଳ୍ପ ପ୍ରଦାନ କରିବ। ଏଥିନିମନ୍ତେ ଗୃହୀତ ନିର୍ଦ୍ଦେଶାବଳୀକୁ ୟୁଜିସି ଅନୁମୋଦନ କରିଛି। ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ କୁମାର ଗଣମାଧ୍ୟମକୁ କହିଛନ୍ତି, ତ୍ୱରିତ ଡିଗ୍ରୀ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମିଷ୍ଟାର ପିଛା ଅତିରିକ୍ତ କ୍ରେଡିଟ୍ ହାସଲ କରି 3 ବର୍ଷ କିମ୍ବା 4 ବର୍ଷର ଡିଗ୍ରୀ କମ୍ ସମୟ ମଧ୍ୟରେ ହାସଲ କରିପାରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ପୂର୍ବଭଳି ସମାନ କ୍ରେଡିଟ୍ ପାଇପାରିବେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଶ୍ରୀଲଙ୍କାରେ 12 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 2 ଜଣ ନିଖୋଜ ଅଛନ୍ତି। ଗତକାଲି ରାତି ସୁଦ୍ଧା ଏହା ତ୍ରିଙ୍କୋମାଲିଠାରୁ 240 କିଲୋମିଟର ଉତ୍ତର ପୂର୍ବ ଦିଗରେ କେନ୍ଦ୍ରୀଭୂତ ଥିଲା। ସୂଚନା ଅନୁଯାୟୀ ଶ୍ରୀଲଙ୍କାର 24ଟି ଜିଲ୍ଲାର 4 ଲକ୍ଷରୁ ଅଧିକ ଲୋକ ଏହି ଲଘୁଚାପରେ ପ୍ରଭାବିତ ହୋଇଥିବାବେଳେ 345ଟି ସୁରକ୍ଷା ଆଶ୍ରୟସ୍ଥଳୀରେ 36,330 ଜଣ ଆଶ୍ରୟ ନେଇଛନ୍ତି। ଲଘୁଚାପ ପ୍ରଭାବରେ ବର୍ଷା ଯୋଗୁଁ 4,800 ଏକରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବାବେଳେ 2,054 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। 2025 ଚମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଏକ ଭର୍ଚୁଆଲ୍ ବୈଠକ କରିବ। ଆସନ୍ତା ବର୍ଷ ଫେବୃୟାରୀ 19ରୁ ମାର୍ଚ୍ଚ ମଧ୍ୟରେ ଏହି ଚମ୍ପିୟନ୍ସ ଟ୍ରଫି ଅନୁଷ୍ଠିତ ହେବାକୁ ଥିବାବେଳେ ଆଇସିସି ଏପର୍ଯ୍ୟନ୍ତ ଖେଳ ସୂଚୀ ପ୍ରକାଶ କରିନାହିଁ। ଆଜି ଅନୁଷ୍ଠିତ ହେବାକୁ ଥିବା ଭର୍ଚୁଆଲ୍ ବୈଠକରେ ଏହି ଟ୍ରଫି ଅନ୍ତର୍ଗତ ମ୍ୟାଚ୍ଗୁଡ଼ିକ କେବଳ ପାକିସ୍ତାନରେ ହେବ କିମ୍ବା ହାଇବ୍ରିଡ୍ ମଡେଲରେ ପାକିସ୍ତାନ ସହ ଅନ୍ୟ ଦେଶରେ ଆୟୋଜିତ ହେବ କି ନାହିଁ ସେ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ। ନୟଡା ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ପ୍ରୋ କବାଡ଼ି ଲିଗ୍ର ପ୍ରଥମ ମ୍ୟାଚ୍ରେ ୟୁପି ଯୋଦ୍ଧା 33-29ରେ ପିଙ୍କ୍ ପାନ୍ଥର୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ତେଲୁଗୁ ଟାଇଟନ୍ସ 41-35ରେ ୟୁ ମୁମ୍ବାକୁ ପରାସ୍ତ କରିଛି। ଆଜି ସନ୍ଧ୍ୟା 8ଟାରେ ତାମିଲ ଥଲାଇଭାସ ଏବଂ ହରିୟାଣା ଷ୍ଟିଲର୍ସ ଓ ଗୁଜରାଟ ଜାଏଣ୍ଟସ୍ ଏବଂ ପୁନେରୀ ପଲ୍ଟନ୍ ମଧ୍ୟରେ ମୁକାବିଲା ହେବ। ଲକ୍ଷ୍ନୌରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଆଜି କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଗତକାଲି ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍କୁ ଉନ୍ନୀତ ହୋଇଥିଲେ। ସିନ୍ଧୁ ତୃତୀୟ ମ୍ୟାଚ୍ରେ ଇରା ଶର୍ମାଙ୍କୁ 21-10, 12-21 ଏବଂ 21-15 ସେଟ୍ରେ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚ୍ରେ ଉନ୍ନତି ହୁଡ୍ଡା ପନ୍ ପିଚାଙ୍କୁ ପରାସ୍ତ କରି କ୍ୱାର୍ଟର୍ ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ତନିଷା କ୍ରାଷ୍ଟୋ ଓ ଅଶ୍ୱନୀ ପୋନାପ୍ପା ଚୀନ୍ ତାଇପେଇର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି। ଭୁବନେଶ୍ୱରରେ ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀକୁ ଆଜି ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ରମାଗତ ଚତୁର୍ଥ ଦିନ ପାଇଁ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ। ଦିନକ ପାଇଁ ଲୋକସଭା ଓ ରାଜ୍ୟସଭା ମୁଲତବୀ। ଜାମ୍ମୁ କାଶ୍ମୀରରେ 7 ଜଣ ଫେରାର ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ। ଶ୍ରୀଲଙ୍କାରେ ଲଘୁଚାପ ପ୍ରଭାବରେ 12 ମୃତ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ଏବଂ 2025 ଚମ୍ପିୟନ୍ସ ଟ୍ରଫି ପାକିସ୍ତାନରେ ହେବ କି ନାହିଁ ସେ ନେଇ ଆଜି ହେବ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।